ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭବାନୀପାଟଣାଠାରେ ଆୟୋଜିତ 28ତମ କଳାହାଣ୍ଡି ଉତ୍ସବ ଘୁମୁରା 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ନୂତନ ହିତାଧିକାରୀଙ୍କୁ ଆସନ୍ତା 22 ତାରିଖରେ ମିଳିବ ସୁଭଦ୍ରା ସହାୟତା ରାଶି। ଗ୍ରାମୀଣ ନିଯୁକ୍ତି ଓ ଜୀବିକାକୁ ମଜବୁତ କରିପାରିବ ବିକଶିତ ଭାରତ ଜି ରାମଜୀ। ହୀରାକୁ ଜଳଭଣ୍ଡାରରେ ଶେଷ ହେଲା ପକ୍ଷୀ ଗଣନା ଏବଂ ରାଉରକେଲା ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବ ଇଣ୍ଡିଆ ଏୟାର ୱାନ୍ କମ୍ପାନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଭବାନୀପାଟଣାଠାରେ ଆୟୋଜିତ 28ତମ କଳାହାଣ୍ଡି ଉତ୍ସବ ଘୁମୁରା 2026ର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଉନ୍ନତି ପାଇଁ ପ୍ରାୟ 800 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକାଶ ପହଞ୍ଚାଇବା ସହ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ପ୍ରଗତି ପଥକୁ ଅଧିକ ପ୍ରଶସ୍ତ କରିବା ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ ପଦକ୍ଷେପଗୁଡ଼ିକ କଳାହାଣ୍ଡିବାସୀଙ୍କର ଜୀବନଧାରଣର ମାନରେ ଉନ୍ନତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା 1,78,398 ଜଣ ହିତାଧିକାରୀଙ୍କୁ ଆସନ୍ତା 22 ତାରିଖରେ ସୁଭଦ୍ରା ସହାୟତା ରାଶି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୂର୍ବରୁ ସୁଭଦ୍ରା ସହାୟତା ରାଶି ଆଜି ମିଳିବ ବୋଲି ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ମୋଟ 4,57,681 ଜଣ ମହିଳା ସାମିଲ ହୋଇଛନ୍ତି। ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ଏକସଙ୍ଗରେ 2ଟି କିସ୍ତିର ଟଙ୍କା ପ୍ରଦାନ କରାଯିବ। ଅଭିଯୋଗ ଶୁଣାଣି ପରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ଜି ରାମଜୀ ଗ୍ରାମୀଣ ନିଯୁକ୍ତି ଓ ଜୀବିକାକୁ ମଜବୁତ କରିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଝାରସୁଗୁଡ଼ାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଭିଭିଜି ଜି ରାମଜୀ ଆଇନ ଦ୍ୱାରା ଗ୍ରାମୀଣ ସ୍ୱାବଲମ୍ବନ ନିଯୁକ୍ତି ଏବଂ ଜୀବିକାକୁ ସୁଦୃଢ଼ କରାଯିବା ସହିତ ନିମ୍ନ ଆୟବର୍ଗର ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରାଯିବ। ନିରପେକ୍ଷ ସମ୍ବଳ ବଣ୍ଟନ ସହ ଏହି ଯୋଜନାରେ ସ୍ୱଚ୍ଛତା ଅବଲମ୍ଭନ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରଶମନ ଉପରେ ପ୍ରାଧାନ୍ୟ ଦିଆଯିବ। ଭିଭିଜି ରାମଜୀକୁ ପିଏମ୍ ଗତିଶକ୍ତି ସହ ଯୋଡ଼ାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।
ଦିନର ଗ୍ୟାରେଣ୍ଟି ସୁନିଶ୍ଚିତ କରିଛନ୍ତି, ଯାହାଦ୍ୱାରା କି ଲୋକଙ୍କ ପାଖରେ କାମ ଆହୁରି ହବ ଏବଂ ଆମେ ଆଗକୁ ଯିବା। ତା ସହିତ ଏଥିରେ ଆଉ ଗୋଟେ ସ୍ପେଶାଲ ପ୍ରୋଭିଜନ କରାହେଇଛି, ଅନୁସୂଚିତ ଜନଜାତି ତାଙ୍କ ପାଇଁ 125 ଦିନ ପ୍ଲସ ଆଉ 25 ଦିନର ରୋଜଗାରର ଗ୍ୟାରେଣ୍ଟି ବ୍ୟବସ୍ଥା କରାହେଇଛି। ଏ କାର୍ଯ୍ୟକ୍ରମକୁ ଆହୁରି ସ୍ୱଚ୍ଛତା ଏବଂ ପାରଦର୍ଶିତା କରିବା ପାଇଁ ଯୁଗୋପଯୋଗୀ ଟେକ୍ନୋଲୋଜିର ବ୍ୟବହାର ହେବ ଏବଂ IT ସେକ୍ଟରରେ ଏହାର ବ୍ୟବହାର ହେବ।
ଅନ୍ୟ ଏକ କାର୍ଯ୍ୟକ୍ରମରେ ଭିଭିଜି ରାମଜୀ ଯୋଜନା ଅଧୀନରେ ଗ୍ରାମୀଣ ଅଞ୍ଚଳକୁ ସଶକ୍ତ ଓ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଓ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ଏହି ଆଇନ ସହାୟକ ହେବ ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି। ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଯୋଜନାରେ 125 ଦିନର କାର୍ଯ୍ୟ ପ୍ରଦାନ ସହ ଜିଓ ଟ୍ୟାଗିଂ, ବାୟୋମେଟ୍ରିକ୍ ଉପସ୍ଥାନ ଓ ସାମାଜିକ ସମୀକ୍ଷାର ବ୍ୟବସ୍ଥା କରାଯାଇଛି। ଶ୍ରମିକ ଓ ଚାଷୀମାନେ ଏହି ଯୋଜନାର ଲାଭ ନେବା ପାଇଁ ସାଂସଦ ଆହ୍ୱାନ ଦେଇଛନ୍ତି। ସମ୍ମିଳନୀରେ ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ସଭାପତି ଅଶୋକ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଜାଗମରା ଅଞ୍ଚଳର ନ୍ୟୁ ରୋଡ୍ଠାରେ ବିଏମ୍ସି ପକ୍ଷରୁ ଦ୍ୱିତୀୟ ପଥୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପଥୋତ୍ସବରେ ପାଇକ ପରାକ୍ରମ ପ୍ରଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା। ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟବଲ୍, ରଙ୍ଗୋଲି, ମ୍ୟୁଜିକ୍ ଶୋ, ଜୁମ୍ବା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡ଼ା ସଂଗଠନ, କଳାକାର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଜଳଭଣ୍ଡାରର 533 ବର୍ଗ କିଲୋମିଟର ଅଞ୍ଚଳରେ ପକ୍ଷୀ ଗଣନା ପାଇଁ ମୋଟ 32 ଦଳ ଗଠନ କରାଯାଇଥିଲା। ଏଥିସହ ପାୱାର କେନାଲର 5.7 ବର୍ଗ କିଲୋମିଟରକୁ ଗଣନା କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତଥର ମଧ୍ୟ ଛତିଶଗଡ଼ ସୁଖାସୋଡ଼ା ଓ ଅନ୍ତରାଡ଼ି ଯାଏ ଏହି ଗଣନା କରାଯାଇଥିଲା। 37 ବୋଟ୍ରେ 92 ଜଣ ପକ୍ଷୀ ଗଣନାକାରୀ ଏଥିରେ ନିୟୋଜିତ ହୋଇଥିଲେ। ପକ୍ଷୀ ଗଣନା ପାଇଁ ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ମହାନଦୀକୁ ଗୋଟିଏ ଦିନ ପାଇଁ ମତ୍ସ୍ୟଜୀବୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଆସନ୍ତା 3 ଦିନ ମଧ୍ୟରେ ପକ୍ଷୀ ଗଣନାର ଫଳାଫଳ ପ୍ରକାଶ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ହୀରାକୁଦକୁ 122 ପ୍ରଜାତିର 377,732 ପକ୍ଷୀ ଆସିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ମୁଖପତ୍ର ପ୍ରଗତି ପ୍ରବାହର ଉନ୍ମୋଚନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି କହିଛନ୍ତି, ରାଜ୍ୟ ସରକାର ଚାଷୀମାନଙ୍କର ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ, ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି, ଯାହା ଦେଶର ପ୍ରକୃତ ଷ୍ଟାର୍ଟଅପ୍ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଗ୍ରାମର ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ମଧ୍ୟ ଉଲ୍ଲେଖ ରହିଛି। ଢେଙ୍କାନାଳ ଜିଲ୍ଲା ହରିପୁର ଗ୍ରାମରେ ମୃତ୍ତିକା ପରୀକ୍ଷା ନିମନ୍ତେ ଚାଷୀମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କୁ ମାଟି ପରୀକ୍ଷାର ଗୁରୁତ୍ୱ, ଉର୍ବରତା ଆଦି ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏବଂ ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି ଅବଗତ କରାଇଥିଲେ। ଠିକ୍ ସମୟରେ ଚାଷ କରି ଭଲ ଅମଳ ସହ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହେବା ପାଇଁ ଉପସ୍ଥିତ କୃଷି ବୈଜ୍ଞାନିକମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଉରକେଲା ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାର ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଜି ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ କହିଛନ୍ତି। ପରିବାର ଜଣଙ୍କୁ ଚାକିରି ସହ ଆସନ୍ତା 5 ମାସ ଯାଏ ସମସ୍ତ ଖର୍ଚ୍ଚ ଏହି ସଂସ୍ଥା ବହନ କରିବ। ବିମାନର ଭଗ୍ନାବଶେଷ 2-3 ଦିନ ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିବ। ବର୍ତ୍ତମାନ ସମୟରେ ତଦନ୍ତ ଜାରି ରହିଥିବା ବେଳେ ଅନ୍ତରୀଣ ରିପୋର୍ଟ ଆସନ୍ତା ମାସକ ମଧ୍ୟରେ ଆସିବ ବୋଲି ଶ୍ରୀ ଗର୍ଗ କହିଛନ୍ତି। ଗତକାଲି ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗତ 10 ତାରିଖରେ ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା 9 ସିଟ୍ ବିଶିଷ୍ଟ ଏହି ବିମାନଟି 15-20 କିଲୋମିଟର ଉଡ଼ାଣ କରିବା ପରେ ରଘୁନାଥପାଲି କାନସର ନିକଟସ୍ଥ ପଡ଼ିଆରେ ଜରୁରୀ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାରେ 2 ପାଇଲଟଙ୍କ ସମେତ 6 ଜଣ ଆହତ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁରରେ ଅବସ୍ଥିତ 100ରୁ ଅଧିକ ଜଳାଶୟରେ ପକ୍ଷୀ ଗଣନା କାର୍ଯ୍ୟ ଚାଲିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। 75 ଜଣ ବନ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ଗଣନାକାରୀ ଦଳ ବେତନଟି, ଉଦଳା, ଦେଉଳି ଏବଂ ବାଙ୍ଗ୍ରିପୋଷିଠାରେ ଗଣନା କାର୍ଯ୍ୟ କରୁଛନ୍ତି। ସବ୍ଲର ସହିତ ଗେଡ଼ୱାଲ ଓ ଅନ୍ୟାନ୍ୟ ପ୍ରବାସୀ ପକ୍ଷୀଙ୍କର ସନ୍ଧାନ ମିଳିଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ବୌଦ୍ଧ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ସାତକୋଶିଆ ଗଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସାତକୋଶିଆ ଗଣ୍ଡ ମାରଡ଼ାଠାରୁ ଶୀତଳପାଣି, ହରଭଙ୍ଗା, ଅଏଡ଼ା ପର୍ଯ୍ୟନ୍ତ 3ଟି ଦଳ ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ବୌଦ୍ଧ କଚେରୀ ପଡ଼ିଆଠାରେ ଚାଲିଥିବା 2-ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆୟୋଜିତ ସଭାରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ରାଜ୍ୟ ପ୍ରତିନିଧି ଦଳ କାୟାକଳ୍ପ ଆନୁଷଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଜ୍ୟବସ୍ତୁ ପ୍ରଶମନ, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉନ୍ନତ ବ୍ୟବସ୍ଥା, ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ପ୍ରତିନିଧି ଦଳ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଏଥିରେ ଯୋଗଦେଇ ମେଳାରେ 120 ଷ୍ଟଲ୍ ଖୋଲାଯାଇ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ଉତ୍ପାଦ ପ୍ରଦର୍ଶିତ ହେବ ବୋଲି କହିଛନ୍ତି। ଦେବଗଡ଼ ଜିଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ଛକଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ବିଶାଳ ହିନ୍ଦୁ ସମ୍ମିଳନୀ ପାଳିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିୟନସିପ୍ 2026 ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ସଭାପତି ତଥା ଉପଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭବାନୀପାଟଣାଠାରେ ଆୟୋଜିତ 28ତମ କଳାହାଣ୍ଡି ଉତ୍ସବ ଘୁମୁରା 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ନୂତନ ହିତାଧିକାରୀଙ୍କୁ ଆସନ୍ତା 22 ତାରିଖରେ ମିଳିବ ସୁଭଦ୍ରା ସହାୟତା ରାଶି। ଗ୍ରାମୀଣ ନିଯୁକ୍ତି ଓ ଜୀବିକାକୁ ମଜବୁତ କରିପାରିବ ବିକଶିତ ଭାରତ ଜି ରାମଜୀ। ହୀରାକୁଦ ଜଳଭଣ୍ଡାରରେ ଶେଷ ହେଲା ପକ୍ଷୀ ଗଣନା ଏବଂ ରାଉରକେଲା ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାର ଜଣଙ୍କୁ ନିଯୁକ୍ତି ଦେବ ଇଣ୍ଡିଆ ଏୟାର ୱାନ୍ କମ୍ପାନୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।